ଯୀଶୁ ତାଙ୍କର ଶକ୍ତି ପ୍ରକାଶ କରିବାକୁ ଅନେକ ଆଶ୍ଚର୍ଯ୍ୟକର୍ମ ସବୁ କଲେ। ଅନେକ ଲୋକ ତାଙ୍କର ପଛେ ପଛେ ଆସିଲେ। ଲୋକମାନେ ଅନେକ ରୋଗୀ ଲୋକମାନଙ୍କୁ, ଛୋଟା, ଅନ୍ଧ, କୁଜା ଏହି ପ୍ରକାର ଲୋକମାନଙ୍କୁ ତାଙ୍କ ନିକଟକୁ ଆଣିଲେ। ସେ ସମସ୍ତଙ୍କୁ ସୁସ୍ଥ କଲେ। ଜଣେ ଲୋକ ଚାରିଦିନ ଧରି ମରିଯାଇଥିଲା। ପଚିଯାଇ ତା ଦେହରୁ ଦୁର୍ଗନ୍ଧ ବାହାରୁଥିଲା। ଯୀଶୁ ତାକୁ ଆଉ ଥରେ ଜୀବନ ଦେଲେ। ଆଉ ଦିନେ ଯୀଶୁଙ୍କର ଶିଷ୍ୟମାନେ ନୌକାରେ ଯାତ୍ରା କରୁଥିଲେ। ଏହି ସମୟରେ ସମୁଦ୍ରରେ ଖୁବ୍ ଝଡ଼ ହେଲା ଓ ନୌକା ବୁଡ଼ିଯିବାକୁ ଲାଗିଲା। ନୌକାରେ ବସିଥିବା ଲୋକମାନେ ଖୁବ୍ ଭୟ କଲେ। ଯୀଶୁ ସେହି ସମୁଦ୍ର ଉପରେ ଚାଲି ଚାଲି ଆସିଲେ, କିନ୍ତୁ ଯୀଶୁ ବୁଡ଼ିଯାଇନଥିଲେ। ଯୀଶୁ ସମୁଦ୍ର ଓ ପବନକୁ ଧମକ ଦେଇ ଶାନ୍ତ କରିଦେଇଥିଲେ ଓ ତାଙ୍କର ଆଦେଶ ସଙ୍ଗେ ସଙ୍ଗେ ଝଡ଼ ବତାସ ମଧ୍ୟ ଯୀଶୁଙ୍କର ବାଧ୍ୟ ହେଲା।